ଥିବା ପର୍ଯ୍ୟନ୍ତ ଆମେ ଭଗବାନ ଠିକ ଭାବରେ ଜାଣିପାରିବା ନାହିଁ। ସେଥିପାଇଁ ଏଇ ବୈଷ୍ଣବ ତତ୍ତ୍ୱ ବା ଏ ଭଗବାନ ଭଗବତ ତତ୍ତ୍ୱକୁ ଯିବା ପାଇଁ ହେଲେ ସେଥିପାଇଁ କଳିଯୁଗରେ ଚାରୋଟି ପରମ୍ପରା ରଖାଯାଇଛି। ପଦପୁରାଣରେ ଶିବଜୀ କହୁଛନ୍ତି, ମାତା ପାର୍ବତୀ କହୁଛନ୍ତି ଦେବୀ ଯେ ଅଧ କଳୌ ସେ କଳ ଭବିଷ୍ୟତ ଚତୁଆର ସମ୍ପ୍ରଦାୟ ନା କଳିଯୁଗ ପୂର୍ବରୁ ପାଇଥିଲେ ସେଥିପାଇଁ ଭବିଷ୍ୟତ ଶବ୍ଦ ବ୍ୟବହାର କରାଗଲା। ଭବିଷ୍ୟତରେ କଳିଯୁଗରେ ଚାରୋଟି ସମ୍ପ୍ରଦାୟ ଆସିବେ। ମାତା ପଚାରୁଛନ୍ତି କେଉଁ କେଉଁ ସମ୍ପ୍ରଦାୟ ସେସବୁ ନା ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବ କୀର୍ତ୍ତପାବନ ଏ ଚାରୋଟି ସମ୍ପ୍ରଦାୟ ଏମାନେ ସେମାନେ ସମସ୍ତଙ୍କୁ ପ୍ରକୃତରେ ତତ୍ତ୍ୱ ବିଷୟରେ ଜାଣନ୍ତି। ସେମାନେ ସେମାନେ ସମସ୍ତଙ୍କୁ ପବିତ୍ର କରିପାରିବେ। ସମ୍ପ୍ରଦାୟ ବିନା ଯେ ମନ୍ତ୍ରା ତେ ନିଷ୍ଫଳା ହତା, ଯେଉଁମାନେ ସମ୍ପ୍ରଦାୟ ସହିତ ଆସୁନାହାନ୍ତି ସେ ପ୍ରକୃତ ସମ୍ପ୍ରଦାୟ ନୁହନ୍ତି। ଆଜିକାଲି ବହୁତ ତଥାଗତ ଧାର୍ମିକ ନେତା ସବୁ ବାହାରିଲେଣି, ତାକୁ ଯଦି ପଚାରିବେ ପ୍ରଭୁ ଆପଣଙ୍କର କେଉଁ ସମ୍ପ୍ରଦାୟ ନା ସମ୍ପ୍ରଦାୟ କ'ଣ ସେମାନେ କହିବେ, ସମ୍ପ୍ରଦାୟ କ'ଣ ଦରକାର, ଆମେ ତ ଜ୍ଞାନ ପ୍ରାପ୍ତ ହେଇଯାଇଛୁ ଆଉ ସମ୍ପ୍ରଦାୟ ଦରକାର ନାହିଁ। ତେଣୁ ସମ୍ପ୍ରଦାୟ ବିନା ଯେ ମନ୍ତ୍ରାଳୟ ସେ ନିଷ୍ଫଳ ମତା, ଯଦି ସମ୍ପ୍ରଦାୟ ନାହିଁ ତାହେଲେ ସେଟା ନିଷ୍ଫଳ, ଏଇଟା ଆମେ କହୁ ଶିବଜୀ କହୁଛନ୍ତି ପାର୍ବତୀ। ତେଣୁ ଏଇ ଯେଉଁ ପରମ୍ପରା ଆମର ହେଉଛି ଗୌଡ଼ୀୟ ପରମ୍ପରା, ଏ ବୈଷ୍ଣବ ପରମ୍ପରା, ଇଏ ହେଉଛି ମହାପ୍ରଭୁଙ୍କର ଆସି ବ୍ରହ୍ମ ମାଧ୍ୟ ଗୌଡ଼ୀୟ ପରମ୍ପରା। ବ୍ରହ୍ମା ଏଇ ଜ୍ଞାନ ପ୍ରାପ୍ତ ହୋଇଥିଲେ ଭଗବାନ ଠାରୁ, ସେ ତାଙ୍କର ପୁତ୍ରକୁ ଦେଲେ, ନାରଦକୁ ଦେଲେ, ଏଇଭଳି ଭାବରେ ଏ ପରମ୍ପରା ଆସୁଛି। କଳିଯୁଗରେ ଏ ପରମ୍ପରାର ଆଚାର୍ଯ୍ୟ ହେଲେ ମଧ୍ୟାଚାର୍ଯ୍ୟ। ତେଣୁ ଏହି ପରମ୍ପରାରେ ଚୈତନ୍ୟ ମହାପ୍ରଭୁ ଯେ ସ୍ୱୟଂ ଭଗବାନ ସେ ପରମ୍ପରାରେ ଜ୍ଞାନ ଗ୍ରହଣ କରୁଛନ୍ତି, ଦେଖାଉଛନ୍ତି ଜଣକ ଗୁରୁ ଗ୍ରହଣ କରିବାକୁ ପଡ଼ିବ। ତେଣୁ ସେ ଜ୍ଞାନ ପ୍ରଦାନ କରିଛନ୍ତି, ରୂପ ଗୋସ୍ୱାମୀ ଜ୍ଞାନ ଦେଇଛନ୍ତି, ସେ ଦଶାସନ ଘାଟରେ ଜ୍ଞାନ ଦେଇଥିଲେ ଏବଂ ସନାତନ ଗୋସ୍ୱାମୀ ମଧ୍ୟ ଜ୍ଞାନ ଦେଇଛନ୍ତି, ସେଇ କାଶୀରେ ବାରଣାସୀରେ ତାଙ୍କୁ ଜ୍ଞାନ ପ୍ରଦାନ କରିଛନ୍ତି। ତେଣୁ ରୂପ ଗୋସ୍ୱାମୀ ତାଙ୍କଠାରୁ ଜ୍ଞାନ ପ୍ରାପ୍ତ ହୋଇ ତାଙ୍କୁ ପ୍ରଣାମ କରିଛନ୍ତି। ନମୋ ମହାବଦାନ୍ୟାୟ କୃଷ୍ଣ ପ୍ରେମ ପ୍ରଦାୟତେ କୃଷ୍ଣାୟ କୃଷ୍ଣ ଚୈତନ୍ୟ ନାମ୍ନେ ଗୌରତି ସେ ନମଃ। ଆମର ଯେଉଁ କାଶୀରେ ବାରଣାସୀରେ ଯେଉଁ ବେଣୁମାଧବ ଅଛନ୍ତି, ସେ ବେଣୁମାଧବ ମଧ୍ୟରେ ମନ୍ଦିରରେ ଯେତେବେଳେ ମହାପ୍ରଭୁ ଯାଇଥିଲେ ବେଣୁମାଧବଙ୍କ ଦର୍ଶନ କରିବା ପାଇଁ, ସେଠି ରୂପ ଗୋସ୍ୱାମୀ ତାଙ୍କୁ ପ୍ରଣାମ କରି ଏହି ଶ୍ଳୋକଟି କହିଛନ୍ତି। ପ୍ରକୃତରେ ଭଗବାନ କୃଷ୍ଣ ଯଦିଓ ଭଗବାନ, କିନ୍ତୁ ସେ ମହାବଦାନ୍ୟ ନୁହନ୍ତି, ମହାବଦାନ ହେଉଛନ୍ତି ମହାପ୍ରଭୁ, ପ୍ରେମ ପୁରୁଷୋତ୍ତମ ମହାପ୍ରଭୁ, ସେ ମହାବଦାନ୍ୟ। କଳିଯୁଗରେ ସେ ତାଙ୍କ ଭଳି ପ୍ରଧାନ୍ୟତା ଆଉ ତା ପୂର୍ବରୁ କେହି କରିନଥିଲେ। ଅନର୍ପିତ କଳ ଗୁଡ଼ିକ ହୋଇଛି ବହୁ କାଳ ଧରି ଯେଉଁଟା ପ୍ରଦାନ କରାଯାଇନଥିଲା, ଯେଉଁ କୃଷ୍ଣ ପ୍ରେମ, ସେ କୃଷ୍ଣ ପ୍ରେମକୁ ମହାପ୍ରଭୁ ଆମେ ପ୍ରଦାନ କରୁଛନ୍ତି। କିଭଳି ପ୍ରଦାନ କରୁଛନ୍ତି ନା, ଏ ରୂପ ଗୋସ୍ୱାମୀ, ସନାତନ ଗୋସ୍ୱାମୀ ଆଉ ଯେତେ ସବୁ ଶର ଗୋସ୍ୱାମୀମାନେ ଅଛନ୍ତି ତାଙ୍କୁ ସେ ଜ୍ଞାନ ସେ ପ୍ରଦାନ କରିଛନ୍ତି। ସେହି ପରମ୍ପରାରେ ଆମେ ଜ୍ଞାନ ପ୍ରାପ୍ତ ହେଉଛେ। ତେଣୁ ଭକ୍ତି ରୂପ ଗୋସ୍ୱାମୀଙ୍କୁ ବର୍ଣ୍ଣନା କରାଯାଇଛି, ଭଗବାନ ଗୋବିନ୍ଦ ଦେବ ତାଙ୍କ ପାଖରେ ଆସି ଆବିର୍ଭାବ ହୋଇଗଲେ, ସନାତନ ଗୋସ୍ୱାମୀଙ୍କ ପାଖରେ ମଦନମୋହନ ଆସି ଆବିର୍ଭାବ ହୋଇଗଲେ। ଏ ବେଦରେ ତିନୋଟି ତତ୍ତ୍ୱ ରହିଛି, ସମ୍ବନ୍ଧ, ଅଭିଧେୟ ଏବଂ ପ୍ରୟୋଜନ। ସମ୍ବନ୍ଧ ତତ୍ତ୍ୱ ହେଉଛି ମଦନମୋହନ ତତ୍ତ୍ୱ, ସନାତନ ଗୋସ୍ୱାମୀ ମଧ୍ୟ ସେଭଳି ଭାବରେ ପ୍ରଭୁ ଆଣନ୍ତି ହରିଭକ୍ତି କାର୍ଯ୍ୟ ଆଣିଥିଲେ। ହରିଭକ୍ତି ବିଳା ବହୁତ ବୈଷ୍ଣବ ଗ୍ରନ୍ଥ ରଚନା କରିଛନ୍ତି ସନାତନ ଗୋସ୍ୱାମୀ। ତେଣୁ ଇଏ ହେଉଛନ୍ତି ସମ୍ବନ୍ଧ ତତ୍ତ୍ୱ, ବେଦାନ୍ ଶ୍ରୁତଙ୍ଗୋ ମମ ମନ୍ଦ ମଧୁବତେ ସର୍ବସ୍ୱ ପାଦାମ୍ବୋ ରାଧା ମଦନ ମୋହନ ହଉ, ହେଉଛି ସମ୍ବନ୍ଧ ଭଗବାନ, ସମ୍ବନ୍ଧ ଦେବତା ମଦନ ମୋହନ। ସନାତନ ଗୋସ୍ୱାମୀ ହେଉଛନ୍ତି ସମ୍ବନ୍ଧ ଆଚାର୍ଯ୍ୟ, ସମ୍ବନ୍ଧ ତତ୍ତ୍ୱ ଶିକ୍ଷା ଦେଉଛନ୍ତି। କ'ଣ ଆମର ସମ୍ବନ୍ଧ ରହିଛି, ଆମେ ଭୌତିକ ଜଗତରେ ବିଭିନ୍ନ ସମ୍ବନ୍ଧ ରହିଛି, ଆମର ପିତା ପୁତ୍ର ସମ୍ବନ୍ଧ ରହିଛି, ଭାଇ ଭଉଣୀ ସମ୍ବନ୍ଧ ରହିଛି, ବନ୍ଧୁବାନ୍ଧବ ସମ୍ବନ୍ଧ ରହିଛି, ମାଲିକ ଭୃତ୍ୟ ସମ୍ବନ୍ଧ ରହିଛି, ଏଇଭଳି ଭାବରେ ବିଭିନ୍ନ ସମ୍ବନ୍ଧ ରହିଛି। କିନ୍ତୁ ପ୍ରକୃତ ଏ ଶରୀର ଥିବା ପର୍ଯ୍ୟନ୍ତ ସେ ସମ୍ବନ୍ଧଟି ରହିଛି, ଏ ଯେତେବେଳେ ଶରୀରଟି ନଷ୍ଟ ହୋଇଯାଉଛି ସେ ସମ୍ବନ୍ଧଟି ଛିନ୍ନ ହୋଇଯାଉଛି। କିନ୍ତୁ ପ୍ରକୃତରେ ଆମର ଏ ସମ୍ବନ୍ଧ ଭଗବାନଙ୍କ ସହିତ ରହିଛି ଏବଂ ସେ ସମ୍ବନ୍ଧ ହେଉଛି ନିତ୍ୟ। ଭଗବତରେ ଭଗବାନ କହୁଛନ୍ତି ଯେ ନିତ୍ୟ ମହିମାଂଶ ଜୀବ ଲୋକେ ଜୀବଭୂତ ସନାତନ, ସନାତନ ସବୁବେଳେ ପାଇଁ ଆମେ ଭଗବାନର ଅଂଶ, ସବୁବେଳେ ପାଇଁ ଭଗବାନଙ୍କ ସହିତ ଆମର ଗୋଟେ ସମ୍ବନ୍ଧ ରହିଛି, ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, ସେ ସମ୍ବନ୍ଧ ପରିବର୍ତ୍ତନ ହୁଏ ନାହିଁ। କିନ୍ତୁ ଆମେ ଭଗବାନ ଭୁଲି ଯାଇଥିବା ହେତୁ ସେ ସମ୍ବନ୍ଧ ଏଇ ଭୌତିକ ଜଗତରେ ଖୋଜି ବୁଲୁଛେ। ଏହି ସମାନ ପତ୍ର ଆଚାର୍ଯ୍ୟ ହେଉଛନ୍ତି ସନାତନ ଗୋସ୍ୱାମୀ ଏବଂ ତାପରେ ଆସିବ ଅଭିଧେୟ ସମ୍ବନ୍ଧ ବିଷୟରେ ଆମେ ଜାଣିବା ଆମେ ସମ୍ବନ୍ଧ ତାଙ୍କ ସହିତ କେମିତି ସମ୍ପର୍କ ରଖିବା ସେ ହେଉଛି ପ୍ରୋସେସ୍ ସେଇଟା ହେଉଛି ଭକ୍ତି ସେ ଅଭିଧେୟ ପତ୍ର ଆଚାର୍ଯ୍ୟ ହେଉଛନ୍ତି ରୂପ ଗୋସ୍ୱାମୀ ଭକ୍ତି ତତ୍ତ୍ୱ ସେ ପ୍ରାପ୍ତ ହୋଇଛନ୍ତି ମହାପ୍ରଭୁ ତାଙ୍କୁ ଦେଇଛନ୍ତି ସେ ଜ୍ଞାନ ଦେଇଛନ୍ତି ତେଣୁ ସେ ବିଭିନ୍ନ ଭକ୍ତି ସମ୍ବନ୍ଧ ଭକ୍ତିମୂଳକ ରଚନା ସବୁ କରିଛନ୍ତି ଗ୍ରନ୍ଥ ସବୁ ରଚନା କରିଛନ୍ତି କିନ୍ତୁ ଗୋଟିଏ ରଥ ହେଉଛି ଭକ୍ତିର ଶାନ୍ତ ସିନ୍ଧୁ ଭକ୍ତିର ରସ ଇଏ ଅମୃତ ଏବଂ ଇଏ ହେଉଛି ସିନ୍ଧୁ ଇଏ ଗୋଟେ ସଧୁ ଗୋଟେ ସାଗର ସମୁଦ୍ର ଭଳି ଇଏ ସାଗର ତେଣୁ ଏଇ ଭକ୍ତିର ଶାନ୍ତ ସିନ୍ଧୁରେ ଆମେ ଗୋଟିଏ ଶ୍ଳୋକ ଆଲୋଚନା କରିବା ଏବଂ ପ୍ରୟୋଜନ ତତ୍ତ୍ୱ ଏ ତିନୋଟି ତତ୍ତ୍ୱ ରହିଥାଉ ତିନୋଟି ତତ୍ତ୍ୱରେ ପ୍ରୟୋଜନ ତତ୍ତ୍ୱ ଅର୍ଥାତ୍ ପ୍ରୟୋଜନ କ'ଣ ପ୍ରୟୋଜନ ହେଉଛି ପ୍ରେମ ପ୍ରୟୋଜନ ପ୍ରେମ ହେଉଛି ପ୍ରୟୋଜନ ତେଣୁ ଭଗବାନଙ୍କ ସହିତ ସମ୍ବନ୍ଧିତ ହୋଇ ଆମେ ଯଦି ଭକ୍ତିମାନଙ୍କରେ ଅଗ୍ରସର ହେବା ତାହେଲେ ଆମର ଯେଉଁ ପ୍ରୟୋଜନ ପ୍ରେମ ସେ ପ୍ରେମ ପ୍ରାପ୍ତ ହେବା ସେ ପ୍ରେମର ପ୍ରୟୋଜନ ତତ୍ତ୍ୱର ଆଚାର୍ଯ୍ୟ ହେଉଛନ୍ତି ଏବେ ଗଲା ତାଙ୍କର ପାଳନ କରାଯାଉଥିଲା ଯେଉଁ ରଘୁନାଥ ଦାସ ଗୋସ୍ୱାମୀ ରଘୁନାଥ ଦାସ ଗୋସ୍ୱାମୀ ହେଉଛନ୍ତି ପ୍ରବୋଧନ ତତ୍ତ୍ୱର ଆଚାର୍ଯ୍ୟ ତେଣୁ ଯାହା ହଉ ଆମେ ଏଇ ରୂପ ଗୋସ୍ୱାମୀଙ୍କର ଯେଉଁ ଭକ୍ତି ଶାନ୍ତ ସିନ୍ଧୁ ଅଛି ଆମକୁ ସୌଭାଗ୍ୟ କ୍ରମେ ଆମକୁ ସୁଯୋଗ ମିଳିଛି ଆମେ ଭକ୍ତି ଶାନ୍ତ ସିନ୍ଧୁ ଧାରାବାହିକ ଭାବରେ ଆମର ଭଗବତ ଦର୍ଶନରେ ବାହାରୁଛି ଆମେ ସେଠାକୁ ରଖୁଛୁ ସେଇଟା ତେଣୁ ପ୍ରଭୁପାତ ମହାରାଜ ଭକ୍ତି ଶାନ୍ତ ସିନ୍ଧୁ ରଚନା କରିଛନ୍ତି ସେଥିରେ ମୂଳ ସ୍ୱରୂପ ଦେଇନଥିଲେ କେବଳ ଗଦ୍ୟ ଆକାରରେ ବର୍ଣ୍ଣନା କରିଦେଇଛନ୍ତି ତେଣୁ ଆମେ ଯେଉଁ ମୂଳ ଶ୍ଳୋକ ରହିଛି ସେ ମୂଳ ଶ୍ଳୋକ ସହିତ ପ୍ରଭୁପାଦଙ୍କର ଯେଉଁ ରହିଛି କଥା ତାକୁ ନେଇକରି ଆମେ ଲେଖା ଦେଉଛୁ ଆପଣମାନେ ଦେଖିବେ ଭଗବତ ଦର୍ଶନରେ ସେ ଭକ୍ତିର ଶାନ୍ତ ସିନ୍ଧୁ ବାହାରୁଛନ୍ତି ପ୍ରତିଭାସରେ ବାହାରୁଛନ୍ତି ତେଣୁ ଭକ୍ତିର ଶାନ୍ତ ସିନ୍ଧୁରେ ଗୋଟେ ଶ୍ଳୋକ ଅଛି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ସେ ଶ୍ଳୋକଟି ହେଉଛି ଏ ଲହରୀ ଲହରୀ କହିଲେ ଯେମିତି ଆପଣ ଦେଖିବେ ସମୁଦ୍ରରେ ଲହରୀ ସେ ରହୁଛି ଲହରୀ କେବେ ବନ୍ଦ ହେବ ନାହିଁ ଲହରୀ ସବୁବେଳେ ଚାଲୁଛି ସେଇଭଳି ଏ ଭକ୍ତିର ସ୍ୱରୂପକ ସାଗରରେ ଯେଉଁ ଲହରୀ ଆସୁଛି ସେଇ ଲହରୀକୁ ଭକ୍ତିର ସାମକୁ ସିନ୍ଧୁ ବୋଲି କରାଯାଇଛି ଚାରୋଟି ଲହରୀ କରିଛନ୍ତି ସେ ଗୋସ୍ୱାମୀ ଗୋଟେ ପୂର୍ବ ଲହରୀ ଗୋଟେ ପଶ୍ଚିମ ଗୋଟେ ଉତ୍ତର ଏବଂ ଗୋଟେ ଦକ୍ଷିଣ ଏଇଭଳି ଭାବରେ ଚାରୋଟି ଚାରୋଟା ଏଇଭଳି ଭାବରେ ଚାରୋଟି ଲହରୀ ରହିଛି ତେଣୁ ଏଇ ସେଇଥିରେ ବର୍ଣ୍ଣନା କରାଯାଇଛି ଭକ୍ତି କ'ଣ ନା ବିଲକୁଲ ପସନ୍ଦ ହେଉନି ଭକ୍ତି କ'ଣ ନା ସର୍ବପାଦୀ ନିର୍ମୁକ୍ତମ ତତ୍ପରତ୍ୱେନ ନିର୍ମଳମ ଋଷିକେଣ ଋଷିକେଶ ସେବନ ମୁକ୍ତି ଉଚ୍ୟତେ ଭକ୍ତି ଶ୍ରୀଙ୍କ ସନ୍ଦରେ ଭକ୍ତିର ସଂଜ୍ଞା ଦିଆଯାଇଛି ଭକ୍ତି କ'ଣ ନା ସର୍ବପାଧି ବିନିର୍ମୁକ୍ତ ଆମର ଯେଉଁ ବିଭିନ୍ନ ପ୍ରକାର ଉପାଧି ରହିଛି ଉପାଧି କହିଲେ କ'ଣ ନା ଆମେ ନିଜକୁ କ'ଣ ବୋଲି ଭାବୁଛେ ଆମେ ନିଜର ପ୍ରକୃତ ପରିଚୟ ଜାଣିନେ ଆମେ ଏଇ ଉପାଧିକୁ ଭାବୁଛେ ଆମର ପରିଚୟ ବୋଲି ଆମେ ଯେଉଁ ରହିଛେ ଆମେ କହୁଛେ ଆମ ନାଁ ହେଉଛି ଅମକ ଆମ ପିତା ହେଉଛନ୍ତି ଅମକ ଆମର ଜନ୍ମସ୍ଥାନ ହେଉଛି ଏଠି ଏଇଭଳି ଭାବରେ କହୁଛ କିନ୍ତୁ ଇଏ ହେଉଛି ପ୍ରକୃତରେ ଆମର ପରିଚୟ ନୁହଁ ଇଏ ହେଉଛି ସବୁ ଉପାଧି ତେଣୁ ଆମର ପ୍ରକୃତ ପରିଚୟ ମହାପ୍ରଭୁ ପ୍ରଦାନ କରିଛନ୍ତି ଯେ କ'ଣ ନା ଆମ ବିଭ୍ର ନା ଜନରପତି ନା ବୈଶ୍ୱ ଶୁଦ୍ରବା ନା ଆମ ବନୀ ନା ବିଭ୍ରପତି ନା ବନସ୍ତୋଜେର୍ବା କିନ୍ତୁ ପ୍ରଜ୍ଜନ ନିକିର ପରମାନନ୍ଦ ପୂର୍ଣ୍ଣା ଗୋପୀ ଅର୍ଜୁନ ପଦକ ମଳିବ ଦାସ ଦାସା ଦାସ ଇଏ ହେଉଛି ଆମର ପ୍ରକୃତ ପରିଚୟ ଆମେ ଏଇଟାକୁ ଭୁଲରେ ଆମକୁ ନିଜକୁ ଏ ଶରୀର ସହିତ ସମ୍ମିଳିତ କରି ଶରୀରର ପରିଚୟ ଆମେ ଦେଉଛେ ଆମ ଚମକ ଆମେ ବ୍ରାହ୍ମଣ ବା ଆମେ କ୍ଷତ୍ରିୟ ବା ଆମେ ବୈଶ୍ୟ ବା ଆମେ ଶୁଦ୍ର ବା ଆମେ ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ସନ୍ନ୍ୟାସ ଏଭଳି ଭାବରେ ଏସବୁ ଉପାୟ ଏ ପ୍ରକୃତି ଆମ ପରିଚୟ ନୁହଁ ଆମେ ଯଦି ଜାଣିବା ମାନେ ମହାପ୍ରଭୁ ପଚାରିବେ ପ୍ରଭୁ ଆମ ପରିଚୟ କ'ଣ ଚାହିଁଲେ ଆମେ ବ୍ରାହ୍ମଣ ନୁହଁ କି କ୍ଷତ୍ରିୟ ନୁହଁ କିଛି କିଛି ନୁହଁ କହୁଛନ୍ତି ତ ଆମେ କ'ଣ ଚାହିଁଲେ ଆମେ କ'ଣ କିଛି ନୁହଁ ନା ଆମେ ଗୋଟେ ଆମର ରହିଛି ଆମର ଯେଉଁ ରହିଛି ପରିଚୟ ରହିଛି ନା ପ୍ରଭୁ କ'ଣ ଚାହିଁଲେ ପରିଚୟ ନା ପ୍ରଜ୍ଞ ନିଖିର ପରମାନନ୍ଦ ପୂର୍ଣ୍ଣାମ ଦାସ ଆମର ପ୍ରକୃତ ପରିଚୟ ହେଉଛି ଭଗବାନ, ଯିଏକି ନିଖିଳ ପରମାନନ୍ଦ ବସ୍ତୁ। ତାଙ୍କର ସେଇ ଗୋପୀ ବନ୍ଧୁ ଯେଉଁ ଗୋପୀମାନଙ୍କର ପାଳନକର୍ତ୍ତା, ଯଦିଓ ସେ ସମସ୍ତଙ୍କୁ ପାଳନ କରୁଛନ୍ତି କିନ୍ତୁ ଗୋପୀମାନଙ୍କୁ ସେ ବିଶେଷ ଭାବରେ ପାଳନ କରନ୍ତି। ତେଣୁ ସେଇ ଗୋପୀ ବନ୍ଧୁ ପଦ କମଳ ହେଉ ଅଥବା ସେଇ ଭଗବାନ କୃଷ୍ଣଙ୍କର ଆମେ କ'ଣ ଦାସ ପ୍ରଭୁ ନା ନା ଆମେ ତାଙ୍କ ଦର୍ଶନ, ତାହେଲେ କ'ଣ ଆମେ ଦାସ ଦାସଙ୍କ ଦାସ ନା ନା ଦାସ, ତାହେଲେ ଆମେ କ'ଣ ନା ଦାସ ଦାସା ଦାସ, ଆମେ ଦାସଙ୍କର ଦାସଙ୍କର ଦାସ ଆମ ଦାସ, ଇଏ ହେଉଛି ଆମର ପ୍ରକୃତ ପରିଚୟ। ଏହି ପ୍ରସଙ୍ଗରେ ଗୋଟେ କଥା ଆସେ, ଜଣେ ଯେଉଁମାନେ ବୈଷ୍ଣବ ପରମ୍ପରାରେ ଆସୁନାହାନ୍ତି ସେ କଥା କରୁଛି, ଜଣେ ଗୁରୁ ତାଙ୍କ ଶିଷ୍ୟଙ୍କୁ ଏ ମନ୍ତ୍ରଟି ଦେଇଥିଲେ, ଏ ଶାସ୍ତ୍ରରେ ରହିଛି ଏ ମନ୍ତ୍ରଟି, ଦାସୋହମ ଦାସୋହମ, ଏ ଶବ୍ଦଟି ସେ ସବୁବେଳେ ଏହି ମନ୍ତ୍ରଟି ସବୁବେଳେ ତାଙ୍କୁ ଦେଇଥିଲେ, ସେ ଉଚ୍ଚାରଣ କରନ୍ତି ସବୁବେଳେ। ଆମେ ଯଦି ଉଚ୍ଚାରଣ କରୁଛୁ ମନ୍ତ୍ର କ'ଣ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ସେ ଗୁରୁ ତାକୁ ସେ ଶିଷ୍ୟକୁ ତାକୁ ଦେଇଥିଲେ ମନ୍ତ୍ରଟି, ଯେ ତମେ ଏ ମନ୍ତ୍ରଟି ସବୁବେଳେ ଉଚ୍ଚାରଣ କରିବୁ, ନା କ'ଣ ସେ ମନ୍ତ୍ର ନା ଦାସ। ତେଣୁ ଏହିପରି ଭାବରେ ସେ ସବୁବେଳେ ସେ ଶିଷ୍ୟଙ୍କ ଏହି ମନ୍ତ୍ରଟି ଉଚ୍ଚାରଣ କରିପାରନ୍ତି। ଯଦି ତମେ ସେ ଜଣେ ବୈଷ୍ଣବଙ୍କର ପାଖରେ ଆସି ପହଞ୍ଚିଲେ, ତେଣୁ ବୈଷ୍ଣବ ଜଣଙ୍କୁ ଦେଖିଲେ ସେ ମଧ୍ୟ ବୈଷ୍ଣବ ଭେଟ କରିଛନ୍ତି, ତେଣୁ ସେ ପଚାରିଲେ ତାକୁ ତମେ କ'ଣ ମନ୍ତ୍ର ନେଇଛ ନା ମାନ ନେଇ ନା କ'ଣ ନା ସେଟା ସେଥିରେ ପଚାରିଲେ କହିବା ପାଇଁ ମନା କରୁଛନ୍ତି, ନା 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 ଏ ମନ୍ତ୍ର ପଢ଼ିଥିଲେ ମନ୍ତ୍ର ଗୋଟିଏ ମନ୍ତ୍ର, ହରେ ନାମ ହରେ ନାମ ହରେ ନାମରେ ବି କେବଳ କେଳ ନାଚିବ 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 ପ୍ରତିବନ୍ଧା ପଢ଼ିଯିବ, ଅନ୍ୟ କୌଣସି ମନ୍ତ୍ର ନାହିଁ। ଏକମାତ୍ର ମନ୍ତ୍ର କଳିଶକ୍ତର ଉପନିଷଦରେ ବର୍ଣ୍ଣନା କରାଯାଇଛି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଇତି ଷୋଡ଼ଶ ନାମ, ଏ ଷୋଡ଼ଟି ନାମ ରହିଛି, ଇଏ ହେଉଛି କ'ଣ ନା ଇତି ଷୋଡ଼ଶ ନାମ କଳି କର୍ମକ ନାଶନ, କଳିଯୁଗର ଯେଉଁ ଦୋଷ ରହିଛି ଚିନ୍ତା କରିବା, ଆମେ କଳ୍ପନା କରିପାରିବା ନାହିଁ କେତେ ଦୋଷ ରହିଛି। ଭାଗବତ ଦ୍ୱାଦଶ ଦ୍ୱିତୀୟ ଅଧ୍ୟାୟରେ ସେ କଳିର ଦୋଷ ବିଷୟରେ ସୁଭଦ୍ର ସ୍ୱାମୀ ପରିଚିତ ମହାଙ୍କୁ କହିଯାଉଛନ୍ତି, ପରିଚିତ ମହାରାଜ ଶୁଣିକି ଭୟ ଦେଇଯାଇଛନ୍ତି, କଳିଯୁଗରେ ଏତେ ଅସୁବିଧା ଅଛି ପ୍ରଭୁ, ଏ ଅସୁବିଧାକୁ କ'ଣ ଦୂରେଇ ହେବ, ଅସୁବିଧାକୁ ଆମେ ପାର ହେଇପାରିବ, ଏତେ ପ୍ରକାର ଅସୁବିଧା ରହିଛି, ତାର କେମିତି ଜଣେ ଏ ଅସୁବିଧାରେ ପାର ହେଇପାରିବ, ସେ କଥା ତାର ଉତ୍ତରରେ ଦ୍ୱାଦଶ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କହିଛନ୍ତି, ସେ କଥା ଆମେ ସେଟା ପରେ କହିବା। ତେଣୁ ଏ ଯେଉଁ ଯେତେ ଦୋଷ ଅଛି କଳିଶବ୍ଦରେ ଉପନିଷଦରେ ବର୍ଣ୍ଣନା କରାଯାଉଛି, ଏ ଇତି ଷୋଳଶ ନାମ, ଏ ଯେଉଁ ଷୋଳଟି ନାମ ରହିଛି, ବତିଶଟି ଅକ୍ଷର ଷୋଳଟି ନାମ, ଏ ନାମ ହେଉଛି କ'ଣ ନା କଳି କର୍ମଶ ନାମ, କଳିର ଯେତେ ଦୋଷ ଅଛି ସବୁକିଛିକୁ ଦୂର କରିଦେବ କଳି କର୍ମଶ ନାମ। ଏବଂ ଆମେ ଯଦି ଚିନ୍ତା କରିବା ଯେ ହୁଏତ ଠିକ ଅଛି ଏ ମହାମନ୍ତ୍ର କଳିର ଦୋଷ ଦୂର କରୁଛି, ଆଉ ଅନ୍ୟ ମଧ୍ୟ ଉପାୟ ସବୁ ଥିବ ନା ନା ଅନ୍ୟ କୌଣସି ଉପାୟ ନାହିଁ, ମାତ୍ର ପରତର ପ୍ରାୟ ଅନ୍ୟ ନ ମାତ୍ର ଆଉ କୌଣସି ଉପାୟ ନାହିଁ ପରତର ପ୍ରାୟ ନା, ତଥାପି ଟିକେ ଦେଖନ୍ତୁ ବେଦରେ ଥାଇପାରେ ଅନ୍ୟ କେଉଁ ଥିବ ଟିକେ ଦେଖନ୍ତୁ, ବେଦରେ ବହୁତ ରହିଛି ଶ୍ଳୋକ ରହିଛନ୍ତି, ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି ବେଦରେ, ଆପଣ ଟିକେ ଦେଖନ୍ତୁ ଆପଣ ନା ସାଙ୍ଗ ବେଦରେ ତ ଦିଶୁଛନ୍ତି ସମସ୍ତ ବେଦ, ସମସ୍ତ ବେଦ କହିଲେ ଚାରି ବେଦ ରହିଛି, ଋଗ୍ ବେଦ ସାମ ବେଦ ଯଦୁ ବେଦ ଏବଂ ଅଥର ବେଦ, ଏ ଚାରି ବେଦ, ତା ଛଡ଼ା ମଧ୍ୟ ଇତିହାସ ପୁରାଣ ପଞ୍ଚମ ବେଦ ଉଚ୍ଚତେ, ଇତିହାସ ଯେଉଁ ମହାଭାରତ ରହିଛି ଏବଂ ବିଭିନ୍ନ ପ୍ରକାର ପୁରାଣ ଷୋଳଟି ଅର୍ଥନୀତି ପୁରାଣ ରହିଛନ୍ତି ଏବଂ ବିଭିନ୍ନ ଉପପୁରାଣ ମଧ୍ୟ ରହିଛନ୍ତି, ଏ ସବୁଗୁଡ଼ାକ କେବଳ ସମସ୍ତ ବେଦ କୁହାଯାଉଛି, ଲକ୍ଷ ଲକ୍ଷ ଶ୍ଳୋକ ଅଛନ୍ତି, ଆମେ କ'ଣ ସବୁ ଶ୍ଳୋକ ଜାଣିଥିଲେ, କିନ୍ତୁ ଯିଏ ଜାଣିଛନ୍ତି ସବୁ ଶ୍ଳୋକ ଜାଣିଥିଲେ କିଏ ବ୍ରହ୍ମା, ଭାଗବତ ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ବର୍ଣ୍ଣନା କଲେ, ବ୍ରହ୍ମାତ୍ମକ ଚିନ୍ତା କଲେ, ଏତେ ବେଦ ରଚନା କରାଯାଇଛି, ଲକ୍ଷ ଲକ୍ଷ ଶ୍ଳୋକ ବର୍ଣ୍ଣନା କରାଯାଇଛି, ପଢ଼ିବ ଲୋକମାନେ କ'ଣ ପଢ଼ିପାରିବେ, ଭଗବାନ ଗୀତା ସାତଶହ ଶ୍ଲୋକ ବିଚାର କରୁଛନ୍ତି ଆଉ ଲକ୍ଷ ଲକ୍ଷ ଲୋକଙ୍କ ଛାଡ଼ନ୍ତି। ତେଣୁ ସେ ଡିସାଇଡ୍ କଲେ, ସେ ଚିନ୍ତା କଲେ, କିନ୍ତୁ କି ମୁଁ ଏ ସମସ୍ତ ବୈଦିକ ଶାସ୍ତ୍ର ଗୋଟିଏ ଅଛି, ସବୁ ବେଦ ଶାସ୍ତ୍ରକୁ ଅଧ୍ୟୟନ କରିବି, ଆଉ ସାରଟା କ'ଣ କହିବି କିନ୍ତୁ ଆପଣମାନେ ଜାଣିବି କ'ଣ ସାରଟା ଭିତରେ ରହିଛି। ତେଣୁ ବ୍ରହ୍ମା କ'ଣ କଲେ ନା, ବ୍ରହ୍ମା ନିହିତର ଏ ମୁଖ୍ୟ ଅନୁଭୟ ଗୋଟିଏ ଥର ନୁହଁ, ଗୋଟିଏ ଥର ସମସ୍ତ ଦେହକୁ ଅଧ୍ୟୟନ କରେ, ଚତୁର୍ମୁଖ ତାଙ୍କର ଆଗରେ ଆସି ସମସ୍ତ ମୁଖରେ ସେ ତୁମର ସମସ୍ତ ଶକ୍ତି ରହିଛି, ସେ ସବୁ ଚକ୍ରିରେ ବେଦକୁ ଅଧ୍ୟୟନ କରୁଛନ୍ତି, ବେଦକୁ ଜାଣନ୍ତି, ତାଙ୍କ ମୁଖ ସବୁ ବେଦ ପ୍ରକାଶ ରହିଛି। ତେଣୁ ସେ କ'ଣ କଲେ ନା, ସମସ୍ତ ବେଦଙ୍କୁ ଥରେ ଅଧ୍ୟୟନ କଲେ, ଥରେ ଅଧ୍ୟୟନ କରି ଜାଣିଲେ ସେ ସାରଟା କ'ଣ ଜାଣିବେ, କିନ୍ତୁ ତଥାପି ପୁଣି ଟିକେ ଡାଉଟ୍ ରହିଲା ନା, ଆଉ କିଛି ରହିଲା କି କୌଣସି ଛାଡ଼ିଲେ, ତେଣୁ ଦ୍ୱିତୀୟତର ଅଧ୍ୟୟନ କଲେ, ଦ୍ୱିତୀୟତର ଅଧ୍ୟୟନ କଲା ପରେ ଜାଣିଲେ ସେଇ ସାର ଜିନିଷ ସେଇଟା ମିଳିଲେ, ସେଇ କଥା ପ୍ରଥମ ଥର ଅଧ୍ୟୟନ କଲା ପରେ ଜାଣିଥିଲେ, ଗୋଟେ ଥର ଅଧ୍ୟୟନ କଲା ପରେ ଜାଣିଲେ, ତଥାପି ସେ ଚିନ୍ତା କଲେ ଆଉ କିଛି ଅଧିକ, ତେଣୁ ତୃତୀୟତା ପରେ ମଧ୍ୟ ସେଟା କହିଲେ ଭଗବାନ ବ୍ରହ୍ମ କାଷ୍ଣ ବ୍ରହ୍ମା ନିଜେ ସେ କ'ଣ କହିଲେ ପୂର୍ଣ୍ଣ ଭାବରେ କାଷ୍ଣ ନିରଲକ୍ଷ ମନୁଷ୍ୟା ତିନିବାର ପ୍ରଶ୍ନ କଲେ, ମନୁଷ୍ୟା ତିନିବାର ପାଠ କଲେ, ପାଠ କଲା ପରେ କ'ଣ ଜାଣିଲେ ସାରଟା କ'ଣ ନା, ତାଙ୍କର ଜବରଦସ୍ତ ଏ ସାର ସିଦ୍ଧାନ୍ତ ଜାଣିଲେ କ'ଣ ଆତ୍ମନ ଯୋଗ କରିବେ ମାଧ୍ୟମ କରିବା ଆଗର କିଛି ଉନ୍ନତି ଉପାୟ ନାହିଁ। ତେଣୁ ଶ୍ରେଷ୍ଠ ଉପାୟ ହେଉଛି କ'ଣ, ହରେ ନାମ ହରେ ନାମ ହରେ ନାମ ସର୍ବ ନାସ୍ତି 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 ତେଣୁ ମହାମନ୍ତ୍ର ଉପାୟ ହେଲା, ଏ ମହାମନ୍ତ୍ର ହେଉଛି ଶ୍ରେଷ୍ଠ ମନ୍ତ୍ର, ଆପଣ ଯେଉଁ ମନ୍ତ୍ର ଦେଇଥିଲେ ସେ ମନ୍ତ୍ର କ'ଣ ଭୋଜନ ଦେଇ କରିଦେଲେ ନା, କ'ଣ କହିଲେ ನಮ್ಮ ಮನೆಯಲ್ಲಿ ಸಹಾಯ ಸದಾಸ್ತವನ್ನು ನನ್ನ ನಮಗೆ ಕೂಡಿ ಹೋಗಿ ದಾಸರ ಆಗೋದಿಲ್ಲ ಪ್ರಭುರವರ ಅಥ ದಾಸೋ 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 ତେଣୁ ମହାପ୍ରଭୁ କଥା କହୁଛନ୍ତି ଆମେ ଗୋପୀ ଭକ୍ତ ପଦକ୍ଷମ ଦାସ ଦାସାନ ଦାସ ଦାସଙ୍କର ଦାସ ନୁହଁ ଦାସ ନୁହଁ ଦାସଙ୍କର ଅନୁଦାନ ଆମେ ଏହିଭଳି ଭାବରେ ନିଜକୁ ଗ୍ରହଣ କରିବା କଥା ସିଧାସଳଖ ଭାବରେ ଭଗବାନଙ୍କ ଦାସ ହେବା ପାଇଁ ଆମେ ଚିନ୍ତା କରିବା କଥା ନୁହଁ ଆଜି ପୁରାଣରେ ଭଗବାନ କଥା କଥା କହିଛନ୍ତି ଅର୍ଜୁନକୁ ଅର୍ଜୁନ ଯେମେ ଭକ୍ତ ଜଣା ପାର୍ଥ ନମେ ଭକ୍ତ ସେ ଜଣା ଯିଏ ମୋର ଭକ୍ତ ବୋଲି କହୁଛି ପ୍ରକୃତ କିଏ ମୋର ଭକ୍ତ ନୁହଁ ନା ତୋର ପ୍ରଭୁ କିଏ ଆପଣଙ୍କର ଭକ୍ତ ନା ମୋର ଭକ୍ତ ମୋର ଭକ୍ତର ଯିଏ ଭକ୍ତ ସିଏ ହେଉଛି ପ୍ରକୃତରେ ମୋର ଭକ୍ତ ଆଜି ପ୍ରାଣରେ ଭଗବାନ ଏଇଟାକୁ ଅଧିକ ପରିଚୟ କରିଥା ତେଣୁ ଏ ରହିଛି ଯେ ସର୍ବୋପାଧି ବିନିମୁକ୍ତ ତେଣୁ ଏଇ ଏଇ ଯେଉଁ ସମସ୍ତ ଉପାଧିରୁ ଯଦି ମୁକ୍ତ ହେବା ଏବଂ ତତ୍ପରତ୍ୟେନ ନିର୍ମଳ ତେଣୁ ଉପାଧିରେ ଯଦି ଆମେ ମୁକ୍ତ ହେବା ତାହେଲେ ଆମେ ନିର୍ମଳ ହେବା ଉପାଧି ମୁକ୍ତ ନ ହେବା ପର୍ଯ୍ୟନ୍ତ ଆମର ସବୁ ମଳ ରହିଛି ତେଣୁ ତତ୍ପରତ୍ୟେନ ସେଇ ଭଗବାନଙ୍କ ସହିତ ଯୁକ୍ତ ହେଲେ ଏଇ ଆମେ ସର୍ବୋପାଧି ମୁକ୍ତ ହେଇକି ଭଗବାନ ସହିତ ଯୁକ୍ତ ହେବା ତାହେଲେ ଆମେ ନିର୍ମଳ ହେବା ଏବଂ ଏହିଭଳି ଭାବରେ ଋଷିକେଶ ସିଏ ହେଉଛନ୍ତି ଭଗବାନ ହେଉଛନ୍ତି ଋଷିକେଶ ଋଷିକେଶର ଅର୍ଥ ହେଉଛି କ'ଣ ନା ଆମର ଯେଉଁ ଇନ୍ଦ୍ରିୟମାନେ ସବୁ ଅଛନ୍ତି ଏଇ ଇନ୍ଦ୍ରିୟମାନେ ଋଷିକ ବୋଲି କୁହାଯାଉଛି ଇନ୍ଦ୍ରିୟର ଗୋଟିଏ ସଂସ୍କୃତ ଶବ୍ଦ ହେଉଛି ଋଷିକ ତେଣୁ ଋଷିକେଶର ଯେ ଇଷ ବା ନିୟନ୍ତ୍ରଣକାରୀ ସିଏ ହେଉଛନ୍ତି ଋଷିକେଶ ତେଣୁ ଭଗବାନଙ୍କ ଗୋଟିଏ ନାମ ହେଉଛି ଋଷିକେଶ ତେଣୁ ସେଇ ଋଷିକେଶ ଋଷିକେଣ ଋଷିକେଶ ସେବନ ଏ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ସେ ଭଗବାନଙ୍କର ସେବା କରିବା ଋଷିକେଣ ଋଷିକେଶ ସେବନ ଆମର ଯେଉଁ ଇନ୍ଦ୍ରିୟମାନେ ସବୁ ରହିଛନ୍ତି ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଚକ୍ଷୁ ଦ୍ୱାରା ଆମେ ଦର୍ଶନ କରୁଛେ ଏଇ ଚକ୍ଷୁ ଦ୍ୱାରା ଆମେ ଭଗବାନଙ୍କୁ ରୂପ ଦର୍ଶନ କରିବା କର୍ଣ୍ଣ ଦ୍ୱାରା ଆମେ ଶ୍ରବଣ କରୁଛେ ଏଇ କର୍ଣ୍ଣ ଦ୍ୱାରା ଆମେ ଭଗବାନ କଥା ଶ୍ରବଣ କରିବା ଜିହ୍ୱା ଦ୍ୱାରା ଜିହ୍ୱା ଗୋଟେ ଏଭଳି ଇନ୍ଦ୍ରିୟ ଯେ ସେ ଯଦି ଗୋଟିଏ ଇନ୍ଦ୍ରିୟ କିନ୍ତୁ ତା'ର ଦୁଇଟା କାର୍ଯ୍ୟ ରହିଛି କ'ଣ ନା ସେ ଖାଦ୍ୟ ଗ୍ରହଣ କରୁଛି ଏବଂ କଥା ମଧ୍ୟ କହୁଛି ତେଣୁକରି ଭକ୍ତିମାନ ଠାକୁ କହିଲେ ଯେ ଯେଉଁ ଜୁହା ଇଏ ବହୁତ ବଡ଼ ଦୁର୍ମତି ବହୁତ ଦୁର୍ମତୀ ତା ମଧ୍ୟ ଜୁହା କି ଲୋକମାନେ ସୁଦୃମତି ତାପରେ ତା କଠିନ ସଂସାରରେ କେତେ ଆମ ଇନ୍ଦ୍ରିୟ ଅଛି ସବୁ ଇନ୍ଦ୍ରିୟମାନଙ୍କୁ ଆମେ ଜୟ କରିଯିବା କିନ୍ତୁ ଜୁହା ଯୋଗୁଁ ଯଦି ଜୟ ନ କରିଥିବା ତାହେଲେ ସେ ପ୍ରକୃତରେ ଇନ୍ଦ୍ରିୟ ନାହିଁ ଏଇ ଜୁହାକୁ ଜୟ କରିବା ବହୁତ କଷ୍ଟ କାହିଁକି ନା ଏଇ ଗୋଟିଏ ଜୁହା ଏଭଳି ତା ଦୁଇଟା କାର୍ଯ୍ୟ ଆମର ଦୁଇଟା ଚକ୍ଷୁ ରହିଛି କିନ୍ତୁ ଗୋଟିଏ କାର୍ଯ୍ୟ ଦେଖିବା କାର୍ଯ୍ୟ ଗୋଟିଏ କାର୍ଯ୍ୟ ଦୁଇଟା କର୍ଣ୍ଣ ରହିଛି କିନ୍ତୁ ଗୋଟିଏ କାର୍ଯ୍ୟ କରୁଛି ନାଚିବାରେ ଦୁଇଟା କୁଡ଼ା ରହିଛି କିନ୍ତୁ ଗୋଟିଏ କାର୍ଯ୍ୟ କରୁଛି କିନ୍ତୁ ଜୁହା ଗୋଟିଏ ଇନ୍ଦ୍ରିୟ କିନ୍ତୁ ତା'ର ଦୁଇଟା କାର୍ଯ୍ୟ ତେଣୁ ଜୁହାକୁ ତା ମଧ୍ୟ ଜୁହା ଅଛି ଲୋକମାନେ ସୁଦୃଢ଼ ତାଗରେ ତା କଠିନ ସଂସାରରେ ଆକୁ ଜିତିବାଟା ବଡ଼ କଷ୍ଟ କିନ୍ତୁ କୃଷ୍ଣ ବଡ଼ ଦୟାମୟ କରିବାରେ ଜୀବାଦୟ ସୌଦୃଦ ଭାଇ ସେଇ ନା ମୋତେ ପାଓ ରାଧା କୃଷ୍ଣର ଗୁଣ ଗାଓ ପ୍ରେମ ଡାକୋ ଚୈତନ୍ୟତା ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ତେଣୁ ଏଇ ଭାବରେ ଆମର ଇନ୍ଦ୍ରିୟମାନଙ୍କ ଦ୍ୱାରା ଇନ୍ଦ୍ରିୟମାନଙ୍କ ପ୍ରଭୁ ଋଷିକେଶ ତାଙ୍କର ଯଦି ସେବା କରିବା ସିଏ ହେଉଛି ଭକ୍ତି ସେଇ ମାଧ୍ୟମରେ ଏଇ ଭକ୍ତି ମାଧ୍ୟମରେ ଆମେ ଯେଉଁ କଳିଯୁଗର ରହିଛି ବହୁତ ଦୋଷ ରହିଛି ମୁଁ କହିଥିଲି ଏକାଦଶ ସ୍କନ୍ଧ ତୃତୀୟ ଅଧ୍ୟାୟରେ ପରିକିତ ମହାରାଜ ସୁଖଦେବ ଗୋସ୍ୱାମୀ ପଚାରୁଛନ୍ତି ପ୍ରଭୁ ପ୍ରଭୁରେ ଆପଣ ଯେଉଁ କଳିର ଦୋଷ ବର୍ଣ୍ଣନା କଲେ ବହୁତ ପ୍ରକାର ଦୋଷ ରହିଛି କଳିର ଦୋଷ ନିଜେ ରହିଲା ଏ ପ୍ରଭୁଦେବ ଏ କଳିର ଦୋଷ ତ ସରୁନି ସେ ତ ହେଉଛି ଅନେକ ଦୋଷ ରହିଛି ସମୁଦ୍ର ଭଳି ଲାଗୁଛି ତେଣୁ କିଏ ନା ଉପାୟ ନା କେଉଁ ଉପାୟ ଅବଲମ୍ବନ କଲେ ଆମେ କଳିର ଦୋଷରୁ ମୁକ୍ତ ହେଇପାରିବା ପ୍ରଭୁ ଆଇ ରାଜନ ଏପରିକି କଳିର ଦୋଷ ନିଜେ ରାଜନ କଳିର ଦୋଷ ଯଦି ସମୁଦ୍ର ପରିମାଣରେ ତଥାପି ଏ ରାଜନ ଅତି ଏକ ମହାଗୁଣ କଳିଯୁଗରେ ଯଦିଓ ସମସ୍ତ ପ୍ରକାର ଅସୁବିଧା ରହିଛି କିନ୍ତୁ ସମୁଦ୍ର ଗୋଟେ ବଢ଼ିଆ ଗୁଣ ରହିଛି upon Pavitra Kauran Pade. The Kirtana Deva Krishna Sya, Bhagavan Krishna Tara Naamu Kirtan Kariyo, Mukta Sangha Param Bade. Kari Tame, a Kaurira Kaurira Samudra Ku, Bhoon Sahadri Kari, Tara Mukta Hije Kariyo. Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Rama Hare Hare, Hare Hare, Hare Hare, Hare Hare, ये भक्ति होना नहीं आपको आपको भक्ति दिल आपको आगे ना बाव ये भक्ति लोग थाकर रही थी भक्ति लोग तो थाकर रही थी अब तो बोल भक्ति लोग बोलने तो ये तो बोल ये भी बात करते हैं सांग दोरा जय भक्ति नाम भक्ति की जय श्री भगवान की जय श्री भगवान की जय श्री भगवान की अनंत कोटि वैष्णव की जय गोधाम की
ये पूरा किताब में ले आने पड़ेगा। ତାହେଲେ ଆମେ ଘରଟାକୁ ଜାତିଗତ ମନ୍ଦିର ହେଇପାରିବା। ଆମ ଏଇ ଶରୀର ଏ ଶରୀରପଦ ଅଛନ୍ତି ଆତ୍ମା ଅଛି ପରମାତ୍ମା ଅଛି। ଆତ୍ମା ପରମାତ୍ମା ହେଉଛି ଭଗବାନଙ୍କ ଅଂଶ ଅଛନ୍ତି। ତାଙ୍କୁ ମଧ୍ୟ ଆମେ ଜାଣିବାକୁ ପଡ଼ିବୁ। ତେଣୁ ଗୋଟେ ଆତ୍ମାକୁ ଯାତ୍ରା ପରମାତ୍ମା ନା ଆମେ ଯଦି ଶରୀର ଖାଲି ଜାଣିଛୁ ତାହେଲେ ଆମଟା କ'ଣ? ତାଙ୍କୁ ଭଗବାନଙ୍କୁ ଜାଣିବାକୁ ପଡ଼ିବ। ଆଉ ତାକୁ ଶୁଝିବାକୁ ପଡ଼ିବ, ଶୁଭ କରିବାକୁ ପଡ଼ିବ। ସୋପାଠ କରୁଛନ୍ତି ତୁମେ ଯେତେବେଳେ ଭଗବାନ ଅଛନ୍ତି କୃଷ୍ଣ ମଧ୍ୟ ଆମେ ଜାଣିପାରୁନୁ। ଆମେ ଯେହେତୁ ଜାଣିବା କୃଷ୍ଣ ଅଛନ୍ତି ତାଙ୍କ ସହିତ କଥାବାର୍ତ୍ତା କରିବୁ। ଯେଉଁ ଶୁଦ୍ଧଭକ୍ତମାନେ ସେ ତାଙ୍କ ସହିତ କଥାବାର୍ତ୍ତା କରିବୁ, ତାଙ୍କୁ ନିର୍ଦ୍ଦେଶ ଯେଉଁ କାମ କରୁଛନ୍ତି ଏ ପ୍ରକାର ଶୁଦ୍ଧଭକ୍ତ ସେ ସର୍ବଦା କୃଷ୍ଣ ସହିତ କଣ୍ଟାକ୍ଟ କରୁଛନ୍ତି। କିନ୍ତୁ ଆମର ବିଦେଶ ନିମ୍ନ ହେଇ ଆମେ କୃଷ୍ଣକୁ ଦେଖିପାରୁ, କିନ୍ତୁ ଆମର କ'ଣ କହିଲେ କେତେ ଦର୍ଶନ ମାଧ୍ୟମ ଭଗବାନ ମହାଦାନ ସେ ଶିବର ଦର୍ଶନ ସଫା କରିବାକୁ ଦର୍ଶନ ସଫା କରିବା ଚାହୁଁ ଯେଉଁ ଦର୍ଶନ କରିବା ଉପାୟ କ'ଣ ହେଲା? ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ଜୟ ଜୟ ଜୟ।